ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦେଶର ସୁରକ୍ଷା ବ୍ୟବସ୍ଥାରେ ଅପରେସନ ସିନ୍ଦୁର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଅପରେସନ ସିନ୍ଦୁର ସମ୍ପର୍କରେ ଅବଗତ କରିବା ଲାଗି ପ୍ରମୁଖ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିବାକୁ ଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର ତାଲିକା ପ୍ରଦାନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ. ଆମ୍ ଆଦମୀ ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ଦେଲେ ଦିଲ୍ଲୀ ମହାନଗର ନିଗମର 15 ଜଣ କାଉନ୍ସିଲର. ଗାଜାରେ ଚାଲିଥିବା ଯୁଦ୍ଧ ସମାପ୍ତି ପାଇଁ ଇସ୍ରାଏଲ୍ ଓ ହମାସ ମଧ୍ୟରେ ଚାଲିଛି ଆଲୋଚନା. ଏବଂ ବର୍ଷା ଯୋଗୁଁ ସମ୍ଭବ ହୋଇନାହିଁ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍. ଦେଶର ସୁରକ୍ଷା ବ୍ୟବସ୍ଥାରେ ଅପରେସନ ସିନ୍ଦୁର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି. ଗୁଜରାଟର ଗାନ୍ଧୀନଗରଠାରେ ଏକ ଜନସଭାକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଅପରେସନ ସିନ୍ଦୁର ଦେଶର ଜାତୀୟ ସୁରକ୍ଷାରେ ଏକ ଐତିହାସିକ ନିଷ୍ପତ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତୀୟ ସଶସ୍ତ ବାହିନୀ ପାକିସ୍ତାନ ଅଞ୍ଚଳରେ ଆତଙ୍କବାଦୀ ଭିଭିଭୂମିକୁ ନଷ୍ଟ କରିଦେଇଛନ୍ତି. ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଭାରତୀୟ ସେନା ପାକିସ୍ତାନର 100 କିଲୋମିଟର ଭିତରକୁ ପ୍ରବେଶ କରି ଏଭଳି ଆକ୍ରମଣ କରିଛି.
कि आज पूरी दुनिया आश्चर्यचकित होकर देख रही है और पाकिस्तान भयभीत होकर उसका अनुभव कर रहा है. जब उरी में हमला हुआ सर्जिकल स्ट्राइक कर एक प्रतीकात्मक जवाब दिया गया. पुलवामा में हमला हुआ एयर स्ट्राइक कर चेतावनी दी गई मगर ये सुधरे नहीं. पहलगांव में हमला किया इस बार ऑपरेशन सिंदूर से उनके हेडक्वार्टर्स को नेस्त नाबूद कर दिया.
ଏହି ଅବସରରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ମନ୍ତ୍ରୀ ଶ୍ରୀ ଶାହା 700 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ଦେଶର 7ଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଖୁବ୍ ଶୀଘ୍ର ଅପରେସନ ସିନ୍ଦୁର ପଦକ୍ଷେପ ସମ୍ପର୍କରେ ଅବଗତ କରିବା ଲାଗି କେତେକ ପ୍ରମୁଖ ରାଷ୍ଟ୍ରକୁ ଗସ୍ତ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ ଆତଙ୍କବାଦ ବିରୋଧରେ ଭାରତର ସାମୁହିକ ସଂକଳ୍ପକୁ ଏହା ପ୍ରତିଫଳିତ କରୁଛି ବୋଲି କହିଛନ୍ତି. ଏଥିସହ ପ୍ରତିନିଧିମଣ୍ଡଳୀରେ ସଦସ୍ୟ ଥିବା ସାଂସଦ ଏବଂ ସଦସ୍ୟଙ୍କ ତାଲିକା ସେ ପ୍ରକାଶ କରିଛନ୍ତି. ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରଥମ ଗୋଷ୍ଠୀ ସାଉଦି ଆରବ, ବାହାରିନ୍, କୁଏତ ଏବଂ ଆଲଜେରିଆ ଗସ୍ତ କରିବେ. ଏଥିରେ ବିଜେପିର ନିଶିକାନ୍ତ ଦୁବେ ଏବଂ ଏଆଇଏମ୍ଆଇଏମ୍ର ଅସଦୁଦ୍ଦିନ ଓୱେସି ସଦସ୍ୟ ଅଛନ୍ତି. ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱରେ ଦ୍ୱିତୀୟ ଗୋଷ୍ଠୀ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ସଂଘ, ଇଟାଲୀ ଏବଂ ଡେନମାର୍କ ଗସ୍ତ କରିବେ. ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ତୃତୀୟ ଗୋଷ୍ଠୀ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ, ଜାପାନ ଓ ସିଙ୍ଗାପୁର ଗସ୍ତରେ ଯିବେ. ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଚତୁର୍ଥ ଗୋଷ୍ଠୀ ସଂଯୁକ୍ତ ଆରବ ଏମିରେଟ୍ସ, ଲାଇବେରିଆ, କଙ୍ଗୋ ଏବଂ ସିଏରା ଲିଓନ୍ ଗସ୍ତ କରିବେ. କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱରେ ପଞ୍ଚମ ଗୋଷ୍ଠୀ ଆମେରିକା, ପାନାମା, ଗୁଏନା, ବ୍ରାଜିଲ୍ ଏବଂ କଲମ୍ବିଆ ଗସ୍ତରେ ଯିବେ. ଡିଏମ୍କେ ସାଂସଦ କାନିମୋଝିଙ୍କ ନେତୃତ୍ୱରେ ଷଷ୍ଠ ପ୍ରତିନିଧିମଣ୍ଡଳୀ ସ୍ୱେନ୍, ଗ୍ରୀସ୍, ସ୍ଲୋଭେନିଆ, ଲାଟଭିଆ ଏବଂ ରୁଷ ଗସ୍ତ କରିବେ. ଏନ୍ସିପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ସପ୍ତମ ଗୋଷ୍ଠୀ ଇଜିପ୍ଟ, କତାର, ଇଥିଓପିଆ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି. ଦିଲ୍ଲୀ ମହାନଗର ନିଗମର 15 ଜଣ କାଉନ୍ସିଲର ଆମ୍ ଆଦମୀ ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି. ସେମାନେ ଏକ ନୂତନ ଦଳ ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି ଗଠନ ନେଇ ଘୋଷଣା କରିଛନ୍ତି. ଏମାନେ ଜୈନ ଏବଂ ମୁକେଶ ଗୋଏଲଙ୍କ ନେତୃତ୍ୱରେ ଏହି କାଉନ୍ସିଲରମାନେ ଇସ୍ତଫା ପ୍ରଦାନ କରିଥିବା ଜଣାପଡ଼ିଛି. ଦଳରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଇସ୍ତଫାର କାରଣ ବୋଲି ସେମାନେ କହିଛନ୍ତି. ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଯୋଗୁଁ ଗତ 2.5 ବର୍ଷ ମଧ୍ୟରେ ମହାନଗର ନିଗମରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନଥିଲା ବୋଲି ହିମାନୀ ଜୈନ ଏବଂ ମୁକେଶ ଗୋଏଲ କହିଛନ୍ତି. ଦିଲ୍ଲୀର ବିକାଶକୁ ଲକ୍ଷ୍ୟରେ ରଖି ଏହି ନୂତନ ଦଳ ଗଠନ କରାଯାଇଛି ଏବଂ ଜାତୀୟ ରାଜଧାନୀର ବିକାଶ ପାଇଁ କାର୍ଯ୍ୟ କରୁଥିବା ଯେକୌଣସି ଦଳକୁ ସେମାନେ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି. କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଅପରାହ୍ନରେ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳର ଚାଷୀଙ୍କ ସହିତ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ନାଗପୁରକୁ ଦିନିକିଆ ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଚୌହାନ ସୁରେଶ ଭଟ୍ଟ ପ୍ରେକ୍ଷାଳୟଠାରେ ବିକଶିତ କୃଷି ଆଧାରିତ ପ୍ରସଙ୍ଗ ନେଇ ଅଂଶୀଦାରମାନଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତୀୟ କୃଷି ଗବେଷଣା ପରିଷଦ, ରାଜ୍ୟ କୃଷି ବିଭାଗ ଏବଂ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ ସହ ମନ୍ତ୍ରୀ ଶ୍ରୀ ଚୌହାନ ଏକ ସମୀକ୍ଷା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସେହି ଅଞ୍ଚଳରେ କୃଷି ଓ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ନେଇ ଆଲୋଚନା କରିବେ। ନାଗପୁରସ୍ଥିତ ଜାତୀୟ ମୃତ୍ତିକା ସ୍ୱେକ୍ଟ୍ରାଲ୍ ପାଠାଗାରକୁ ମନ୍ତ୍ରୀ ଉଦ୍ଘାଟନ କରିବା ସହ କପା ଫସଲକୁ ପ୍ରଭାବିତ କରୁଥିବା ଏକ ପ୍ରମୁଖ କୀଟ ପିଙ୍କ୍ ବୋଲୱାର୍ମକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କୃତ୍ରିମ ବୁଦ୍ଧିମତା ଆଧାରିତ ସ୍କାର୍ଟ ଟ୍ରାପ୍ ବ୍ୟବସ୍ଥାର ଶୁଭାରମ୍ଭ କରିବେ। ଗାଜାରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ପୁନର୍ବାର ଆଲୋଚନା ଆରମ୍ଭ ହୋଇଛି। କାତାର ଏବଂ ଆମେରିକାର ମଧ୍ୟସ୍ଥତାରେ ଗତକାଲି ଦୋହାଠାରେ ଏହି ଆଲୋଚନା ହୋଇଛି। ହମାସର ବରିଷ୍ଠ ଅଧିକାରୀ ମହମ୍ମଦ ମାର୍ଦାୱି ଏହି ଆଲୋଚନା ସମ୍ପର୍କରେ ସୂଚନା ଦେବା ସହ ଅସ୍ତ୍ରବିରତି ଏବଂ ପଣବନ୍ଦୀ ମୁକ୍ତି ଉପରେ ଗୁରୁତ୍ୱ ଦେଇଛନ୍ତି। ହମାସ 60-ଦିନିଆ ଅସ୍ତ୍ରବିରତି ଏବଂ ପାଲେଷ୍ଟାଇନ୍ ଯୁଦ୍ଧପତିଙ୍କ ମୁକ୍ତି ବଦଳରେ ଇସ୍ରାଏଲ୍ର 9 ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ସମ୍ମତି ପ୍ରଦାନ କରିଛି। ତେବେ ଇସ୍ରାଏଲ୍ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପକ୍ଷରେ ଦୋହାରେ ଆଲୋଚନା ପୂର୍ବରୁ ଇସ୍ରାଏଲ୍ ଗାଜାରୁ ସୈନ୍ୟ ପ୍ରତ୍ୟାହାର କିମ୍ବା ଯୁଦ୍ଧ ସମାପ୍ତ କରିବାକୁ ପ୍ରତିବଦ୍ଧ ନୁହେଁ ବୋଲି ଘୋଷଣା କରିଥିଲା। ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା ଆରମ୍ଭ ହୋଇଥିବା ନେଇ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ହମାସକୁ ମୂଳୋତ୍ପାଟନ କରିବା ଇସ୍ରାଏଲ୍ର ନୂତନ ସାମରିକ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହା ପୂରଣ ନ ହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ସେ ସ୍ୱଷ୍ଟ କରିଥିଲେ। ଅନ୍ୟପକ୍ଷରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ସାଧାରଣ ଲୋକଙ୍କ ବିସ୍ଥାପନରେ ଚିନ୍ତା ପ୍ରକଟ କରିଛନ୍ତି। କୁକି ଛାତ୍ର ସଂଗଠନ ଦିଲ୍ଲୀ ଶାଖାର ସଭାପତି ପାଓଜା ଖୁପ୍ ଗୁଇଟ୍ଙ୍କ ବିରୋଧରେ ମଣିପୁର ପୁଲିସ୍ ଏକ ମାମଲା ରୁଜୁ କରିଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡ଼ିଓ ଆଧାରରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି। ଏକ ସମାବେଶକୁ ସମ୍ବୋଧନ କରିବା ଅବସରରେ କୁକି ବହୁଳ ଅଞ୍ଚଳରେ ମୈତେଇ ସମ୍ପ୍ରଦାୟର ଗତିବିଧି ଉପରେ କଟକଣା ଲଗାଇବାକୁ ଏହି ଭିଡ଼ିଓ ମାଧ୍ୟମରେ ସେ ଆହ୍ୱାନ ଦେଇଥିବା ଜଣାପଡ଼ିଛି। ସିରୁଇ ମହୋତ୍ସବ ଅବସରରେ ମୈତେଇ ସମ୍ପ୍ରଦାୟ ଉଖରୁଲ୍ ଜିଲ୍ଲା ମଧ୍ୟ ଦେଇ ଯାତ୍ରା କରିବାର ଯୋଜନା ପରିପ୍ରେକ୍ଷୀରେ ଶ୍ରୀ ଗୁଇଟ୍ ଏହି ଆହ୍ୱାନ ଦେଇଥିବା ଜଣାପଡ଼ିଛି। ମଣିପୁରର ଚୁରାଚାନ୍ଦପୁର ଥାନାରେ ଏହି ମାମଲା ରୁଜୁ କରାଯାଇଛି। ପଡ଼ୋଶୀ ଜିଲ୍ଲା ପୁଲିସ୍କୁ ଏ ସମ୍ପର୍କରେ ସୂଚନା ଦିଆଯିବା ସହ ପରିସ୍ଥିତି ଉପରେ ନଜର ରଖିବାକୁ ସତର୍କ କରାଯାଇଛି। ପଡ଼ୋଶୀ ରାଜ୍ୟ ମିଜୋରାମ, ଆସାମ, ନାଗାଲାଣ୍ଡ ଏବଂ ମେଘାଳୟ କର୍ତ୍ତୃପକ୍ଷଙ୍କୁ ଶ୍ରୀ ଗୁଇଟ୍ଙ୍କ ଗିରଫଦାରୀରେ ସହାୟତା ପ୍ରଦାନ କରିବାକୁ ଆହ୍ୱାନ କରାଯାଇଛି। ସୂଚନାଯୋଗ୍ୟ, ପଞ୍ଚମ ସିରୁଇ ମହୋତ୍ସବ ଆସନ୍ତା 20-24 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆନ୍ଧ୍ରର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପିତ ପିଏସ୍ଏଲ୍ଭି C-61 ଅସଫଳ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି ନାରାୟଣନ୍ କହିଛନ୍ତି କେତେକ ବୈଷୟିକ ତ୍ରୁଟି ଯୋଗୁଁ ଉତ୍କ୍ଷେପଣର ତୃତୀୟ ପର୍ଯ୍ୟାୟରେ ଏହା ଅସଫଳ ହୋଇଛି। ସୂଚନାଯୋଗ୍ୟ, ଭାରତ ଏହାର ମହାକାଶ କାର୍ଯ୍ୟକ୍ରମର 101ତମ ମିଶନ ଅଧୀନରେ ଆଜି ସକାଳ 5:59ରେ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ EOS-09 ସହିତ ଏହି ରକେଟ୍କୁ ଉତ୍କ୍ଷେପଣ କରିଥିଲା। ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଆଜି ପାଳନ କରାଯାଉଛି। ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ଏ କ୍ଷେତ୍ରରେ ଅଧିକ ପ୍ରୋହାହନ ପ୍ରଦାନ କରିବା ତଥା ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଏହି ପଦକ୍ଷେପ ଅମୂଲ୍ୟ ସଂଗ୍ରହଗୁଡ଼ିକ ଉପରେ ଗବେଷଣା କରିବାକୁ ଅନନ୍ୟ ସୁଯୋଗ ପ୍ରଦାନ କରିବ। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଅନୁଶୀଳନ କରିବା ଦିଗରେ ଏହା ଗୁରୁତ୍ୱ ବହନ କରିଥାଏ। ଏହି ଦିବସ ପାଳନ ଅବସରରେ ଦେଶର ସମସ୍ତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସ୍ମାରକୀ ଏବଂ ସଂଗ୍ରହାଳୟରେ ନିଃଶୁଳ୍କ ପ୍ରବେଶ ନେଇ ଏଏସ୍ଆଇ ଘୋଷଣା କରିଛି। ସଂସ୍କୃତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏଏସ୍ଆଇର ବାଉଣ୍ଟି ସ୍ମାରକୀ ଏବଂ ସଂଗ୍ରହାଳୟରେ ଜନସାଧାରଣ ଆଜି ନିଃଶୁଳ୍କ ପ୍ରବେଶ କରିପାରିବେ। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରି ନାହିଁ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏହି ମ୍ୟାଚ୍ରେ ଟସ୍ ପଡ଼ିପାରି ନଥିଲା। ଉଭୟ ଦଳଙ୍କ ମଧ୍ୟରେ ପଏଣ୍ଟ ଭାଗ ହୋଇଛି। ତେବେ ବେଙ୍ଗାଲୁରୁ 12 ମ୍ୟାଚ୍ରୁ 17 ପଏଣ୍ଟ ପାଇ ତାଲିକାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ କୋଲକାତା 13 ମ୍ୟାଚ୍ରୁ 12 ପଏଣ୍ଟ ପାଇ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଗୁଜରାଟ ଟାଇଟନ୍ସ 16 ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବାବେଳେ ପଞ୍ଜାବ କିଙ୍ଗ୍ସ ତୃତୀୟ ସ୍ଥାନରେ ରହିଛି। ଆଜି 2ଟି ମ୍ୟାଚ୍ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଜୟପୁର ସବାଇ ମାନସିଂ ଷ୍ଟାଡିୟମ୍ଠାରେ 3:30 ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶର ସୁରକ୍ଷା ବ୍ୟବସ୍ଥାରେ ଅପରେସନ୍ ସିନ୍ଦୁର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅପରେସନ୍ ସିନ୍ଦୁର ସମ୍ପର୍କରେ ଅବଗତ କରିବା ଲାଗି ପ୍ରମୁଖ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିବାକୁ ଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର ତାଲିକା ପ୍ରଦାନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଆମ୍ ଆଦମୀ ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ଦେଲେ ଦିଲ୍ଲୀ ମହାନଗର ନିଗମର 15 ଜଣ କାଉନ୍ସିଲର ଏବଂ ବର୍ଷା ଯୋଗୁଁ ସମ୍ଭବ ହୋଇନାହିଁ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍। ସମ୍ବାଦ ଶେଷ ହେଲା।